ନମସ୍କାର, ମୁଁ ହେଉଛି ମେଘନା ସାହୁ, ଥାର୍ଡ ଜେଣ୍ଡର ୱେଲଫେୟାର ଟ୍ରଷ୍ଟର ଅଧ୍ୟକ୍ଷ, FSTP ବାସୁଲାଖାଇର ପ୍ଲାଣ୍ଟ ମ୍ୟାନେଜର। ଆଜି ଏହି ସବୁ କାର୍ଯ୍ୟକ୍ରମ ହେଉଥିଲା, କୋର୍ ସାନିଟେସନ ୱାର୍କର୍ସ ମାନଙ୍କ ପାଇଁ ଗୋଟେ ସେନ୍ସିଟାଇଜେସନ ପ୍ରୋଗ୍ରାମ ହେଉଥିଲା, ତାଙ୍କର ନିଜର ହେଲ୍ଥ ଆଣ୍ଡ ସାନିଟେସନ ଉପରେ ନିଜର କେମିତି ଓରିଏଣ୍ଟେସନ୍ସ ରଖିବେ, ନିଜର ସେଲ୍ଫ ପ୍ରୋଟେକ୍ସନ୍ସ କେମିତି କରିପାରିବେ। ତ ସେଥିପାଇଁ ମୁଁ ବହୁତ ବହୁତ ଧନ୍ୟବାଦ ଦେବି ସେଣ୍ଟର ଫର୍ ଆଡ଼ଭୋକେସି ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନର ସମସ୍ତ ଅଫିସର୍ସ ମାନଙ୍କୁ ଏବଂ ଗାରିମାର ସମସ୍ତ ଅଫିସର୍ସ ମାନଙ୍କୁ। ଆଜି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏବଂ ସିଫାର ଯେଉଁ ମିଶିକିରି ଯେଉଁ କାର୍ଯ୍ୟକ୍ରମ କରୁଥିଲେ ଏବଂ ଯେଉଁ ହେଲ୍ଥ ଡିପାର୍ଟମେଣ୍ଟ ସହିତ ମଧ୍ୟ ମିଶିକି ଆଜି ଯେଉଁ ସାନିଟାରୀ ୱାର୍କର ମାନଙ୍କୁ ସେନ୍ସିଟାଇଜେସନ କାର୍ଯ୍ୟକ୍ରମ ସହିତ ଯେଉଁ PPE ଡିଷ୍ଟ୍ରିବ୍ୟୁସନ୍ କରୁଥିଲେ, ଏହା ଗୋଟେ ବହୁତ ବଡ଼ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଥିପାଇଁ ମୁଁ ସମସ୍ତ ସାନିଟାରୀ ୱାର୍କର ଏବଂ ଆମର ସବୁ ପୁରା ଏଣ୍ଟାୟାର ସିଫା ଟିମ୍କୁ ଧନ୍ୟବାଦ।